ଗୁଡ଼ା ଆଉ ଆଜ୍ଞା ମୋବାଇଲ୍ ସାତ ଟା ବେଳେ ଆଜ୍ଞା ଆମର କଥା ବୁଝୁନି ଆଉ ଆଜ୍ଞା ମୋବାଇଲ୍ ସାତ ଟା ଆମକୁ ଦେଇଦେ ସେ ଆମେ କହୁଥିଲେ ସାତ ଟା ନା ସମୟ ଆମେ କୁହା ଇଏ ଆମକୁ ସାଧା କଥା କହୁଛି ସାଧା ଦିଟା ବୁଲା ଇଏ ଦେଇଦେଇଛି ସମୟ ସମୟ ଏ ବୁଲେ ଆଉ ଆମ ଆଉ ମାଲ ଦିଶିଆ ବୁଝିଲି।